ବଡ ଦାଣ୍ଡେ ନବ କଳେ ବର ବଡ ଦାଣ୍ଡେ ନବ କଳେ ବର
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରୋଇ ଜଗତର ନାଥ ଭକ୍ତର ଠାକୁର ପତିତ ପାବନ ଶ୍ରୀ ଜଗନ୍ନାଥ ଯୋଡ଼ା ଆଷାଢ଼ର ମଣ୍ଡପରେ ନିଜ ସୃଷ୍ଟିକୁ ସଫଳ କରିବା ପାଇଁ ନବକଳେବର ହୋଇଥାନ୍ତି। ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ, ବଡ଼ଦାଣ୍ଡର ଆନନ୍ଦ, ବଡ଼ଦେଉଳର ମାଧୁର୍ଯ୍ୟ, ତିନି ଠାକୁରଙ୍କ ଅପରୂପ ଆଭା ଓ ମନଲୋଭା ବେଶରେ ବିମୁଗ୍ଧ ହୋଇଯାଏ ଋତୁବଲ୍ଲରୀ। ସେଇଥିପାଇଁ ତ ମାଟିଥିବ ଅହଂ ଜୀବ, ଧାଇଁବ ଜୀବନ ସ୍ରୋତ ତେଜି ପାର୍ଥିବ ଶରୀର। କରୁଣା କରପାରେ ହେ କରୁଣାମୟ, ଲୀନ ହେଉ ଆତ୍ମା ମୋର ତୁମ ପରମାତ୍ମାରେ, ଏକାକାର ହୋଇଯାଉ ଜନ୍ମ ମରଣ। ଏତିକି ଗୁହାରି ଘେନ ହେକଳା ଠାକୁର, ଏତିକି ଗୁହାରି ଘେନ ହେକଳା ଠାକୁର।
ଯୋଡ଼ା ଆଷାଢ଼କୁ ଉଭାନୁ ଆବେଶ, ଶ୍ରୀକ୍ଷେତ୍ରେ ଲୀଳା ତାର 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 ତାର, ବଡ଼ ଦାଣ୍ଡେ ନବ କଳେ ବର, ବଡ଼ ଦାଣ୍ଡେ ନବ କଳେ ବର। ମିତରେ
ଯୋଡ଼ା ଆଷାଢ଼କୁ
উভা নুয়া বেশ জোড়া আষাঢ়কু উভা নুয়া বেশ শ্রীক্ষেত্রে লীলা তার 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 বড় দাঁড়ে নব কড়ে বর বড় দাঁড়ে নব কড়ে বর মিতরে বড় দাঁড়ে নব কড়ে বড় দাঁড়ে নব